ସରି ଟିକେ ଲେଟ୍ ହେଇଗଲା।
ଇଟ୍ସ ଓକେ। ତୁମେ କାହିଁ ତା ସାଙ୍ଗରେ ଆସିଲ?
ତମେ ଜାଣିଛ ନା ସେ ମୋର ଫ୍ୟାମିଲି ଫ୍ରେଣ୍ଡ, ମୋ ପ୍ୟାରେଣ୍ଟସ୍, ତାଙ୍କ ଛଡ଼ା ଆଉ କାହା ସହିତ ବି ମୋତେ ଛାଡ଼ିବେନି।
ମୋ ଭିତରେ ତ ସବୁକିଛି ପ୍ରୋବ୍ଲେମ, ସେଥିପାଇଁ ତମ ଘରେ ବାହାଘର ପାଇଁ ମୋ ସହିତ ରାଜି ହଉନାହାନ୍ତି।
ତ ସେଥିରେ ମୁଁ କ'ଣ କରିପାରିବି? ମୋ ପ୍ରୋବ୍ଲେମ କ'ଣ?
ଦେଖ, ତମେ ଚାହିଁଲେ ସବୁକିଛି ହେଇପାରିବ, କିନ୍ତୁ ତମେ ଚାହୁଁ ହିଁ ନା, କିଛି ଟ୍ରାଏ କରୁ ହିଁ ନା।
ବହୁତ ହେଇଗଲା ହେଲା, ଏତେ ଆଉ ଶୁଣି ହେଇପାରିବନି। ଲେଟ୍ସ ବ୍ରେକ୍ ଅପ୍। ଘର ଲୋକଙ୍କ ପ୍ରେସରରେ ପଡିକି ତମକୁ ସାଙ୍ଗରେ ଆଣିକି ଆଜି ମୋ ରିଲେସନ ଏଣ୍ଡ ହବାକୁ ବସିଲାଣି। ଆଜି ମତେ ମୋ ରିଲେସନଶିପକୁ ବଞ୍ଚେଇବା ପାଇଁ ଲାଷ୍ଟ ଚାନ୍ସ ମିଳିଛି। ଦୟାକରି ପ୍ଲିଜ ମତେ ଆଉ ଫଲୋ କରନି। ଗୁଡ୍ ବାଏ। ସରି, ଆକ୍ଚୁଆଲି କିଛି ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଇଯାଇଥିଲା। ଚାଲ ଏବେ ଆମେ ପୁଣି ଗୋଟେ ନ୍ୟୁ ଷ୍ଟାର୍ଟ କରିବା।
ତମକୁ ଲାଗୁନି ତମେ ବହୁତ ଲେଟ୍ କରିଦେଲ?
ମନ ଆପେ ଆପେ ବୁଝିଗଲା।